ஜய சனச்சந்திராய நம நமஸ்தே ஆனந்த ரேடாய விக்ரஹாய ஹே மாவதுவ்யா சனச்சந்திராய யஸ்மை மகாபிரேமா ரசபதாய ஜய சனச்சந்திராய நம நமஸ்தே ஜய சனச்சந்திராய நம நமஸ்தே ஜய சனச்சந்திராய ஹரே கிருஷ்ணா பிரபு பக்தி சதானந்த மாத்ருந்த அதி பவித்ர பத்மினி ஏகாதசி திதி ପୁରୁଷୋତ୍ତମ ମାସ ତିନି ବର୍ଷରେ ଥରେ ଏଭଳି ଏକାଦଶ କରୁଛନ୍ତି ତେଣୁ ଆମକୁ ସୌଭାଗ୍ୟ ମିଳିଲା ଏମାନଙ୍କୁ ସୌଭାଗ୍ୟ ମିଳିଲା ଚୈତନ୍ୟ ଚରିତାମୃତ ପୁରୁଷୋତ୍ତମଙ୍କ ବିଷୟରେ ପୁରୁଷୋତ୍ତମ ଧାମ ଲୀଳା ଚୈତନ୍ୟ ଚରିତାମୃତ ଅନ୍ତଲୀଳା ବିଷୟରେ ଆମେ ଶ୍ରବଣ କରୁଛୁ ଗତକାଲି ଠାରୁ ଗତକାଲି ଆମେ ଚାରୋଟି ଶ୍ଳୋକ କହିଥିଲେ ଇଣ୍ଟ୍ରୋଡକ୍ସନ୍ ଭଳି ଆମେ କିଛି କହିଥିଲୁ ମହାପୁରୁ କିଭଳି ଆବିର୍ଭାବ ହେଲେ ନବଦୀପରେ ଏବଂ ପୁରୀ ଧାମରେ ଆସିକି ଅବସ୍ଥାନ କଲେ ସେ ଲୀଳା ସବୁ ଆମେ କିଛି କିଛି ବର୍ଣ୍ଣନା କରିଥିଲେ କିଭଳି ଆସିଥିଲେ ବାଟରେ ଯେଉଁ ରହିଛନ୍ତି ମାଧବେନ୍ଦ୍ର ପୁରୀଙ୍କ କଥା କ୍ଷୀରଚର ଗୋପୀନାଥ ସାକ୍ଷୀ ଗୋପାଳ ଏସବୁ କଥା କୁହାଗଲା ବୃନ୍ଦା ଭୁବନେଶ୍ୱର ମଧ୍ୟ ଯାଇଥିଲେ ଭୁବନେଶ୍ୱର ବିନ୍ଦୁ ସରୋବରରେ ସେଠି ମଧ୍ୟ ଭଗବାନ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ମହାପ୍ରଭୁ ଏସବୁ ଭଗବାନଙ୍କ ବାସୁଦେବଙ୍କୁ ଦର୍ଶନ କରିଥିଲେ ଏବଂ ମହାପ୍ରଭୁ କହିଛନ୍ତି ଯେଉଁମାନେ ପୁରୀ ଧାମ ଦର୍ଶନ କରିବେ ସେମାନେ ପ୍ରଥମେ ଲିଙ୍ଗରାଜଙ୍କଠାରୁ କ'ଣ ଅନୁମତି ନେଇକି ଯାଇ ଦର୍ଶନ କରିବେ ପୁରୀକି କାରଣ ପୁରୀ ଧାମ ଯେଉଁ ରହିଛି ଇଏ ହେଉଛି ଶଙ୍ଖକ୍ଷେତ୍ର ଇଏ କ୍ଷେତ୍ରପାଳ ହେଉଛନ୍ତି କ୍ଷେତ୍ରପାଳ ହେଉଛନ୍ତି ଶିବଜୀ କ୍ଷେତ୍ରପାଳ ଆମେ ପୁରୀକି ଯାଇ ଡାଇରେକ୍ଟ ପଳେଇଯାଉଛେ ନା ଆମେ ଯଦି ନ ଯାଇପାରିଲୁ ତ ଶିବଜୀଙ୍କୁ ସେଠି ମନେ ମନେ ଶିବଜୀଙ୍କ ପ୍ରାର୍ଥନା କରିବା ଭୁବନେଶ୍ୱର ଦେଇକି ଯିବା ପୁରୀ ଆଉ କେଉଁ ବାଟ ନାହିଁ ତେଣୁ ଶିବଜୀଙ୍କ କୃପା ପ୍ରାର୍ଥନା କରିବା ଶିବଜୀଙ୍କ କ୍ଷେତ୍ରପାଳ ଆମେ ଗୋଟେ କ୍ଷେତ୍ରକୁ ଯିବା ତାଙ୍କର ଯେଉଁ ରହିଛନ୍ତି ଅଧିନାୟକ ଦାୟିତ୍ୱରେ ଯିଏ ଅଛନ୍ତି ତାଙ୍କୁ ପରମିଶନ ନ ନେଇକି ଆମେ ଦର୍ଶନ କରିପାରିବା ନାହିଁ ଜଗନ୍ନାଥଙ୍କ ଶିବଜୀ ଆଉ କେଉଁଠି ଅନ୍ୟ ସ୍ଥାନରେ ଥିଲେ ତେଣୁ ଜଗନ୍ନାଥ ଶିବଜୀଙ୍କୁ କହିଲେ ତୁମେ ଆସି ଏଇଠି ରୁହ ଭୁବନେଶ୍ୱର ତାଙ୍କୁ ସ୍ଥାନ ଦେଲେ କିନ୍ତୁ ବିନ୍ଦୁସାଗର ରହିଛି ବିନ୍ଦୁସାଗର ରହିଛି ଏଠି ମହାପ୍ରଭୁ ସେଠି ସ୍ନାନ କରିଥିଲେ ସବୁ ବହୁତ ଲୀଳା ସବୁ ରହିଛି ଏଭଳି ଭାବରେ ପୁରୀରେ ଯାଇ ପହଞ୍ଚିଥିଲେ ତେଣୁ ଆମେ ଗତକାଲି କିଛି କଥା କହିଥିଲେ ତେଣୁ ଏଇଭଳି ଭାବରେ ଆମର କୃଷ୍ଣଦାସ କବିରାଜ ଗୋସ୍ୱାମୀ ସମସ୍ତ ଆଶୀର୍ବାଦ ମାଗିଛନ୍ତି ସମସ୍ତ ଆଶୀର୍ବାଦ ମାଗିକରି ଭଗବାନଙ୍କର ଯେଉଁ କଥା କହିବେ ତାପରେ ମଧ୍ୟ ମଙ୍ଗଳାଚରଣ ଚାଲିଛନ୍ତି ବର୍ତ୍ତମାନ ଚୈତନ୍ୟ ଚରିତ୍ରାମୃତ ଅନ୍ତଲୀଳାରେ ତିନୋଟି ଶ୍ଳୋକରେ ଭଗବାନଙ୍କର ଯେତେ ସବୁ ବିଭିନ୍ନ କୃଷ୍ଣଙ୍କର ବିଭିନ୍ନ ସବୁ ତାଙ୍କ ପ୍ରକାଶ ରହିଛି ବିଶେଷ ଭାବରେ ଶ୍ରୀଗୋବିନ୍ଦ ଗୋପୀନାଥ ମଦନ ମୋହନ ଏ ତିନି ଜଣ ହେଉଛନ୍ତି ମୁଖ୍ୟ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଏ ତିନି ଜଣ ହେଉଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଭଗବାନ ତିନି ସ୍ଥାନରେ ବକ୍ର ରହିଛନ୍ତି ତ୍ରିଭଙ୍ଗ ଲଳିତ ଭଗବାନ ଏ ତିନୋଟି ତତ୍ତ୍ୱ ରହିଛି ଏ ତିନୋଟି ତତ୍ତ୍ୱ ହେଉଛନ୍ତି ଏଇ ତିନି ଜଣ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଏ ସମସ୍ତ ବେଦରେ ତତ୍ତ୍ୱ ହେଉଛି ତିନୋଟି ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ତିନୋଟି ମାତ୍ର ତତ୍ତ୍ୱ ସେ ହେଉଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ସମ୍ବନ୍ଧ ତତ୍ତ୍ୱ ହେଉଛନ୍ତି ମଦନ ମୋହନ ଏଇଟା କୁହାଯାଇଛି ଜୟତାଂ ସ୍ରୋତ ପଙ୍ଗୋ ମନ୍ଦାରଣେ ମହେଶ୍ୱର ପାଦାମ ରାଧା ମଦନ ମୋହନ ହଉ ରାଧା ମଦନ ମୋହନ ଏଇ ଦୁଇ ଜଣ ହେଉଛନ୍ତି ସମ୍ବନ୍ଧ ଦେବ ସମ୍ବନ୍ଧ ଆମର ଯେଉଁ ସମ୍ବନ୍ଧ ରହିଛି ଭଗବାନ ସହିତ ସେ ସମ୍ବନ୍ଧକୁ ସ୍ଥାପନ କରି ମଦନ ମୋହନ ଯିଏକି ସନାତନ ଗୋସ୍ୱାମୀ ପାଖରେ ଆବିର୍ଭାବ ହୋଇଥିଲେ ବୃନ୍ଦାବନରେ ସନାତନ ଗୋସ୍ୱାମୀ କରୁଥିଲେ ସେହି ସମୟରେ ଭଗବାନ ମଦନ ମୋହନ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ ରାତିରେ ଶୟନ କରିଛନ୍ତି ମଦନ ମୋହନ କହିଲେ ତାଙ୍କୁ ଦର୍ଶନ ଦେଲେ ଏଇଭଳି ଭାବରେ ମଦନ ମୋହନ ଆସି ତାଙ୍କ ପାଖରେ ପହଞ୍ଚିଲେ ବହୁତ କଥା ରହିଛି ସନାତନ ଗୋସ୍ୱାମୀଙ୍କର ମଦନ ମୋହନ ତେଣୁ ଇଏ ହେଉଛନ୍ତି ସମ୍ବନ୍ଧ ଜ୍ଞାନ ଆମର ଭଗବାନ ସହିତ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନ ପ୍ରଦାନ କରିବେ ରାଧା ମଦନ ମୋହନ ମଦନ ମୋହନ ତାପରେ ଆସିଲା ଅଭିଧେୟ ଅଭିଧେୟ କହିଲେ
ಈ ಸಂಬಂಧ ಜ್ಞಾನ ಹೇಗಲ್ಲ, ಸ್ವಾಮಿ ಸ್ತ್ರೀ ಸಂಬಂಧ ಹೇಗಲ್ಲ, ವಿವಾಹ ಕರೆದರೆ ಅದು ಸ್ವಾಮಿ ತಾಯಿಯೋ ಸ್ತ್ರೀ ತಂಗಿ ಬಿಸಿಗಿರೋಗಿ ಸಂಬಂಧರ ಆದಾನ ಪ್ರದಾನ ಅವ ಇವತ್ತು ಅಭಿದಯ ಶ್ರೀಗಳು ಹೇಳಿ ಭಗವಾನ್ ಸುಲ್ಲಾಮ ಸಂಬಂಧ ರೈತಿ ಸಂಬಂಧರ ಆದಾನ ಪ್ರದಾನ ಸ್ಥಿತಿರ ಆದಾನ ಪ್ರದಾನ ತಿಳಿದೇ ಹೋಗ ಶ್ರೀಗಳು ಅವಿದ್ಯ ಯಾವುದು ಭಕ್ತಿ ಈ ಅವಿದ್ಯರ ದೇವ ಸಂತಿ ಗೋವಿಂದ ದೇವ್ ದಿವ್ಯಾ ಬೃಂದಾರಣ್ಯ ಕಲ್ಪತ್ರ ಮಾಧವ ಶ್ರೀಮದ್ ರತ್ನಾಕಾರ ಸಿಂಹಾಸನಸ್ಥ ಶ್ರೀಮದ್ ರಾಧಾ ಶ್ರೀ ಗೋವಿಂದ ದೇವು ಶ್ರೇಷ್ಠಾಳಿ ಶ್ರೀಮಾನು ಸ್ಮರಾಮಿ ಗೋವಿಂದ ದೇವ್ ಗೋವಿಂದ ದೇವ್ ಯೋ ಸಂತಿ ಅವಿದ್ಯ ಭಕ್ತಿ ಆಮೆ ಯೋ ಭಕ್ತಿ ಕೊಡುಚೆ ಆರ ದೇವತಾ ಅವಸಂತಿ ಮುಖ್ಯ ಅವಸಂತಿ ಭಗವಾನ್ ಗೋವಿಂದ ದೇವ್ ಗೋವಿಂದ ದಿವ್ಯಾ ಬೃಂದಾರಣ್ಯ ಅಚ್ಛಾ ಜಯತಾಂಶರದು ಪಂಗರ ಅರ್ಥ ಹೋಚ್ ಕೋಣ ನಾ ಪರಮ ಕರುಣಾಮಯ ಶ್ರೀ ರಾಧಾ ಮದನ ಮಾನಕರ ಜಯ ಹೋ ಮೂ ಎಕ ಪಂಗು ಶ್ರೀ ಪಂಗು ಮೂ ಪಂಗು ಮಮ ಮಂದರ್ ಮತ ಗತಿ ಮೋರ ಗತಿ ಮತ್ತೆ ಬಹುತ ಧೀರ ಮಂದ ಗತಿ ಮತ್ ಸರ್ವಸ್ ಪಾದಂಬುಜ ಮೋರ ಸಮಸ್ತ ಕಿಚ್ಚಿ ಸಮಸ್ತ ಕಿಚ್ಚಿರ ಸರ್ವಸ್ವ ಹೋಗಿ ಶ್ರೀ ಭಗವಾನ ಪಾದಂಬುಜ ಪಾದ ಪದ್ಮ ಪಾದಪದ್ಮ ರಾಧಾ ಮದನ ಮೋಹನವು ದ್ವಿಜಣಕರ ಪಾದಪದ್ಮ ದ್ವಿಪಚನ ಕ್ವಾಯಿಚಿ ರಾಧಾ ಮದನ ಮೋಹನ ಜಯ ತಾ ತಾಂಕ ಜಯ ಹೋ ಶಿವ ಹೋಗಿ ಸಂಬಂಧ ಅಭಿದೇ ಹೋಗಿ ಕೆ ಕೇನ ದಿವ್ಯ ಬೃಂದಾರಣ್ಯ ಕಟುದ್ರ ಮಾಧ ದಿವ್ಯ ಎಸು ದಿವ್ಯ ಭಗವಾನ್ ಬೃಂದಾರಣ್ಯರೆ ಇವರೈಸಂತಿ ಬೃಂದಾರಣ್ಯ ಬಾ ಬೃಂದಾವನ ಬೃಂದಾವನ ಜಙ್ಗಲರೆ ಕಳ್ಪದ್ರ ಮಹಾದ ಸೋಟಿ ಗೋಟೆ ರಹಿಛ ಕಳ್ಪವೃಕ್ಷ ಕಳ್ಪದ್ರಮ ಸೇಥರೆ ತಾರ ತಳೆ ಅಧ ಕಲಿ ತಾರ ತಳೆ ಶ್ರೀಮದ್ ರತ್ನಾಗಾರ ಸಿಂಹಾಸನಸ್ತು ಇಟ್ಟು ಗೋಟೆ ರತ್ನಾಗಾರ ರತ್ನಾಗಾರ ಸಿಂಹಾಸನ ರಹಿಛ ರತ್ನ ಸಿಂಹಾಸನ ರತ್ನಾಗಾರ ಸಿಂಹ ಸಿಂಹಾಸನಸ್ತು ಶ್ರೀಮದ್ ರಾಧಾ ಶ್ರೀ ಗೋವಿಂದ ದೇವು ರಾಧಾ ಗೋವಿಂದ ಸಿಟ್ಟು ರಹಿಸಿ ಪ್ರಷ್ಟಾಳಿಗೆ ಶ್ರೀಮಾನು ಸ್ಮರಾಮಿ ಪ್ರಷ್ಟಾಳಿಗೆ ಹೋಗಿ ಬಹುತ ಕ'ಣ ಕನ್ಫಿಡೆನ್ಶಿಯಲ್ ಆಸೋಸಿಏಟ್ಸ್ ଆମେ ତାଙ୍କୁ ବହୁତ ତାର ଅର୍ଥ ହେଉଛି ଏହିଭଳି ଭାବରେ ବୃନ୍ଦାବନ ସ୍ଥିତ ଏକ କଳ୍ପଦ୍ରୁମ ତଳେ ଦିବ୍ୟ ରତ୍ନ ମନ୍ଦିର ମଧ୍ୟରେ ଉଜ୍ଜଳ ସିଂହାସନ ଉପରେ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଉପବେଶନ କରି ପାର୍ଷଦମାନଙ୍କର ସେବା ପୂଜା ଗ୍ରହଣ କରୁଛନ୍ତି ସେମାନଙ୍କୁ ମୁଁ ମୋର ଭକ୍ତିଭୂତ ପ୍ରଣାମ ଜଣାଉଛି ଆମର ଗୋଟେ ସଙ୍ଗୀତ ମଧ୍ୟ ରହିଛି ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ରତନ ମନ୍ଦିର ମନୋହର ରତନ ମନ୍ଦିର ମନୋହର ଆବୃତ ରାଜହଂସ କେଳି କରେ ଆବୃତ କାଳିନ୍ଦିନୀରେ ରାଜହଂସ କେଳି କରେ କାହେ ଶୋଭେ କନକ କମଳ ତାହେ ଶୋଭେ କନକ କମଳ ସ୍ୱର୍ଣ୍ଣର କମଳ ଠିକ ରହିଛି ଏଭଳି ଭାବରେ ବୃନ୍ଦା ରହିଛନ୍ତି ଗୋବିନ୍ଦ ଦେବ ସେ ଦେଲେ ଦେଲେ ରତ୍ନ ତାଙ୍କର ଆଜ୍ଞାମାଳ ଦେଲେ କୃଷ୍ଣ କବିରାଜ ଗୋସ୍ୱାମୀଙ୍କୁ ଯିଏକି ଚୈତନ୍ୟ ଚରିତାମୃତ ରଚନା କରିଛନ୍ତି ଭଗବାନଙ୍କ ଆଶୀର୍ବାଦ ରହିଛି ଚୈତନ୍ୟ ମହାପ୍ରଭୁ ସ୍ୱୟଂ ରଚନା କରିଛନ୍ତି ଏଇଟାକୁ ଏଇ ତିନୋଟି ତିନିଜଣ ଯେଉଁ ରହିଛନ୍ତି ଭଗବାନଙ୍କର ତିନୋଟି ପ୍ରକାଶ ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟିଏ ହେଲେ ମଦନ ମୋହନ ଗୋଟିଏ ହେଲେ ଗୋବିନ୍ଦ ଆଉ ଜଣେ ହେଉଛନ୍ତି ଗୋପୀନାଥ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୋପୀନାଥ ହେଉଛନ୍ତି ପ୍ରେମ ପ୍ରୟୋଜନ ତତ୍ତ୍ୱ ପ୍ରେମ କୃଷ୍ଣ ପ୍ରେମ ପ୍ରଦାନ କରି ଗୋପୀନାଥ ରାଧା ଗୋପୀନାଥ ଶ୍ରୀମନ୍ ରାସର ସାରମ୍ଭୀ ବଂଶୀପଟ ସିଦ୍ଧ ଦର୍ଶନ ବେଣୁଶୁ ନେଇ ଗୋପୀ ଗୋପୀନାଥ ଶ୍ରୀଅସୁନ ଏ ରାସର ଯେଉଁ ଆରମ୍ଭ ହୋଇଥିଲା ବୃନ୍ଦାବନ ବଂଶୀପଟରେ ବଂଶୀପଟରେ ଭଗବାନ ବଂଶୀବାଦନ କରିଥିଲେ ଗୋପୀମାନେ ରାତିର ଟିକେ ବିଳମ୍ବିତ ପ୍ରହରରେ ବଂଶୀବାଦନ କରିଥିଲେ ଯିଏ ଯେଉଁ କାର୍ଯ୍ୟ କରୁଥିଲେ ସେ ପଳେଇଗଲେ ଛାଡ଼ି ଛୁଡ଼ିକିରି ପଳେଇଗଲେ କିଏ କ'ଣ କରୁଥିଲେ କି କହିଲେନି କାମଟା ସାରିକିରି ଯିବା କିଏ କ୍ଷୀର ଦେଉଥିଲା ସେଇଠି ଫୋପାଡ଼ି ଦେଲେ ବର୍ତ୍ତମାନକୁ ସେଇଠି ଫୋପାଡ଼ି ଦେଇ ଚାଲିଲେ ଏ କ୍ଷୀର ଗରମ କରୁଥିଲେ ସେମିତି ରହିଥିଲା ଚୁଲି ଉପରେ କ୍ଷୀର ରହିଛି ସେ ପଳେଇଲେ, କି ପିଲାକୁ ଖାଇବାକୁ ଦେଉଥିଲେ ସେ ଖାଦ୍ୟ ସେମିତି ପଳେଇଗଲେ, ଏଇଭଳି ଭାବେ ଛାଟି ପିଟେଇକି ସେ ଦଶ ସ୍କନ୍ଧ 29 ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି। ଗୋପୀନାଥ ବଂଶୀବାଦନ କଲେ, ସମୁଦ୍ର ଆକର୍ଷଣ କରି ନେଲେ ରାସ ଲୀଳା। 100 କୋଟି ଗୋପୀ ଆମେ ଚିନ୍ତା କରିପାରିବା ନାହିଁ। ସେଇ ଗୋପୀନାଥ ସିଏ ହେଉଛନ୍ତି ଆମ ମହାନୁଭୂତି କୃପା ଅବଲୋକନ କରନ୍ତୁ। ଶ୍ରୀୟସ୍ତୁ ନ ରାସର ସାରମ୍ଭୀ ମନ୍ସୀ ରାସର ସେ ବଂଶୀପଟରେ ରାସ ଲୀଳା କରିଥିଲେ, ସେ ବଂଶୀବାଦନ କରିଥିଲେ। କର୍ଷନ ବେନେଶ୍ୱରୀ ଗୋପୀ ଯାହାକୁ ଶୁଣିକରି ଗୋପୀମାନେ ସବୁ ଆସିଥିଲେ, ସେ ହେଉଛନ୍ତି ଗୋପୀନାଥ। ସେ ହେଉଛନ୍ତି ପ୍ରୟୋଜନ ତତ୍ତ୍ୱ, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ସେଥିପାଇଁ ଭଗବାନ କୃଷ୍ଣ ତିନି ସ୍ଥାନରେ ବକ୍ର, ତିନି ସ୍ଥାନରେ ସେ ବଙ୍କା ରହିଛନ୍ତି, ବାଙ୍କବିହାରୀ ତିନି ସ୍ଥାନରେ ବଙ୍କା। ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ଇଏ ହେଉଛନ୍ତି ଗୋବିନ୍ଦ ଗୋପୀନାଥ ମଦନ ମୋହନ। ତେଣୁ ଏଇଭଳି ଭାବରେ ତାଙ୍କୁ ପ୍ରଣାମ କରି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏଇ ତିନୋଟି ତତ୍ତ୍ୱ ରହିଛି। କୃଷ୍ଣ କବିରାଜ ତାଙ୍କୁ ପ୍ରଣାମ କରିକିରି ତାପରେ କହୁଛନ୍ତି, ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌରବକ୍ତ ବୃନ୍ଦ। ପ୍ରତି ଅଧ୍ୟାୟରେ ଏଇ ପ୍ରଥମ ଏଇ ଶ୍ଳୋକଟି ରହିଛି। ଜୟ ଜୟ ସମସ୍ତେ କୁହନ୍ତୁ, ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ନିତ୍ୟାନନ୍ଦ ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌରବକ୍ତ ବୃନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌରବକ୍ତ ବୃନ୍ଦ। ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଅଦ୍ୱୈତାଚାର୍ଯ୍ୟ ଏବଂ ଗୌରବକ୍ତ ବୃନ୍ଦ। ଆଉ ଖାଲି ରହିଲେ କିଏ ରହିଲେ ନା ଯେଉଁ ରହିଛି ଶ୍ରୀବାସ ପଣ୍ଡିତ ରହିଗଲେ, ସେ ଗୌରଭକ୍ତ ଭଳି। ଏଇଭଳି ଭାବରେ ପଞ୍ଚତତ୍ତ୍ୱ ପଞ୍ଚତତ୍ତ୍ୱ ସେଥିରେ ଆମେ ମହାମନ୍ତ୍ର କୀର୍ତ୍ତନ କରୁଛେ, ଜପ କରୁଛେ, ପଞ୍ଚତତ୍ତ୍ୱକୁ ପ୍ରଣାମ କରୁଛେ। ଆମ ଗତକାଲି କହିଥିଲେ ଚୈତନ୍ୟ ନିତ୍ୟାନନ୍ଦ ନାହିଁ, ଏସବୁ ବିଚାର ମହାମନ୍ତ୍ରରେ ସବୁ ରହିଛି, ଅପରାଧ ବିଚାର ରହିଛି। କିନ୍ତୁ ଚୈତନ୍ୟ ନିତ୍ୟାନନ୍ଦ ପାଖରେ ଅପରାଧ ବିଚାର ନାହିଁ। ନାମ ରହିତେ ପ୍ରେମ ଦେହନ ଭୟ ଅଶ୍ରୁଧାର, ଚୈତନ୍ୟ ନିତ୍ୟାନନ୍ଦଙ୍କ ନାମ ନେଇଗଲେ ତାଙ୍କର ଅଶ୍ରୁ ଅଶ୍ରୁ ବହିବ, ଚକ୍ଷୁରୁ ଅଶ୍ରୁ ବହିବ। ଆଉ ସେ ହିସାବ କରିବେ ନାହିଁ, ଏଇଟା ଅପରାଧଟା ଅପରାଧ କଲା, ଏ ଅମୁକ ଅପରାଧ କଲା, ସମୁକ ଅପରାଧ କଲା, ଅମୁକ ଅପରାଧ କଲା। ଇଏ ହେଉଛି ଚୈତନ୍ୟ ଚନ୍ଦ୍ରର ଦୟା, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯୋଗୀ। ତେଣୁ ଚୈତନ୍ୟ ଚରିତାମୃତର କବିରାଜ ଗୋସ୍ୱାମୀ କହୁଛନ୍ତି, ମଧ୍ୟଲୀଳା ସଂକ୍ଷେପେ କରିଲୁ ବର୍ଣ୍ଣନ, ଅନ୍ତଲୀଳା ବର୍ଣ୍ଣନ କିଛି ଶୁଣ ଭକ୍ତଗଣ। ଏଇଭଳି ଭାବରେ ଚୈତନ୍ୟ ଚରିତାମୃତ ତିନୋଟି ରହିଛି ଲୀଳା, ଗୋଟେ ହେଉଛି ଆଦି ଲୀଳା, ଗୋଟେ ମଧ୍ୟଲୀଳା ଏବଂ ଅନ୍ତଲୀଳା। ଆମକୁ ଆଜି ସୌଭାଗ୍ୟ ମିଳିଲା ଅନ୍ତଲୀଳା ବିଷୟରେ ବର୍ଣ୍ଣନା କରିବା ପାଇଁ। ମଧ୍ୟଲୀଳା ମଧ୍ୟ ଅନ୍ତଲୀଳା ସୂତ୍ରଗଣ ପୂର୍ବଗ୍ରନ୍ଥ ସଂକ୍ଷେପେତେ କରିବା ଅଛି ଗଣନ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ଚରିତାମୃତ ରଚନା କରୁଥିଲେ ତାଙ୍କ ବୟସ ବହୁତ ଅଧିକ ହୋଇଯାଇଥିଲା। ମୁଁ କହିଲି ସେଇଟା, ଆଖିକି ଦୁଶୁନଥିଲା, କାନକୁ ଶୁଭୁନଥିଲା, ହାତ ଥରୁଥିଲା। ତେଣୁ ସେ ଚିନ୍ତା କରୁଛନ୍ତି ଚୈତନ୍ୟ ଚରିତାମୃତରେ 11,555 ଶ୍ଳୋକ ଅଛନ୍ତି, 11,555। ତେଣୁ ଚିନ୍ତା କରୁଥିଲେ ମୁଁ ଶେଷ ପର୍ଯ୍ୟନ୍ତ ରହିପାରିବି କି ନାହିଁ। ତେଣୁ ସେ ଯେଉଁ ଲେଖିଛନ୍ତି ତା ଦେହରେ ମଝିରେ ମଝିରେ ଗୋଟେ ଗୋଟେ ସୂତ୍ର ଆକାରରେ ସବୁ ଦେଇଦେଇଛନ୍ତି, ଯେମିତି ବେଦାନ୍ତ ସୂତ୍ର, ବେଦାନ୍ତ ସୂତ୍ର ସବୁ ସୂତ୍ର ଆକାରରେ ସବୁ ଜ୍ଞାନ ସବୁ ରହିଛି। ସେଇଭଳି ଭାବରେ ସୂତ୍ର ଆକାରରେ ମଧ୍ୟ କିଛି କିଛି କହିଦେଇଛନ୍ତି, ଯଦି ଚାଲିଗଲେ ମଧ୍ୟ ସୂତ୍ର ଆକାର ସେଇଟା ରହିଛି, ଆମେ ଜାଣିପାରିବା, ତାକୁ ବିସ୍ତାର କରିହେବ, ସୂତ୍ରକୁ ବିସ୍ତାର କରିହେବ। ତେଣୁ ଆମି ଜରା ଏଇ ଲେଖିଛନ୍ତି, ଆମି ଜରାଗ୍ରସ୍ତ ନିକଟେ ଜାଣିବା ମରଣ, ଅନ୍ତ୍ୟ କୋନ 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 ଲୀଳା କରିଅଛି ବର୍ଣ୍ଣନ। ଜରାଗ୍ରସ୍ତ ହୋଇଯାଇଛନ୍ତି, ମୁଁ ଭାବୁଛି ମୋର ମୃତ୍ୟୁ ନିକଟରେ ହୋଇଯିବ, ସେଥିପାଇଁ କିଛି କିଛି ଅନ୍ତ୍ୟଲୀଳାକୁ ମଧ୍ୟଲୀଳାରେ ମୋତେ ବର୍ଣ୍ଣନା କରିଦେଇଛନ୍ତି ସିଏ। ପ୍ରଭୁପାଦ ମାନେ ତାଙ୍କ ଭାଷାରେ କହୁଛନ୍ତି, କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ଯଥାଶୀଘ୍ର ସମ୍ଭବ ପର ଭାଗବତ ଗ୍ରନ୍ଥ ଅନୁବାଦ କରିବା ପାଇଁ ମୁଁ ଚେଷ୍ଟା କରୁଛି। ଯାହା ହେଉ, ନିଜର ବାର୍ଦ୍ଧକ୍ୟ ଅବସ୍ଥା ଜାଣି ଏବଂ ଆଣ୍ଠୁଗଣ୍ଠି ବାର୍ତ୍ତ ଜନିତ ଅକର୍ମଣ୍ୟ ଅବସ୍ଥା ପ୍ରାପ୍ତ ହେବା ଦେଖି ସର୍ବଶାସ୍ତ୍ର ସାର ଶ୍ରୀ ଭାଗବତ ଦଶମ ସ୍କନ୍ଧର ସାରାଂଶ ଇଂରାଜୀରେ ଅନୁବାଦ କରିସାରିଛି। କ'ଣ ସେଇଟା ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ କୃଷ୍ଣ, କୃଷ୍ଣ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ, ଏଇଟାକୁ ଆଗ ଲେଖିଥିଲେ ଏଇ ଦଶମ ସ୍କନ୍ଧର, ଏଇଟା ଦଶମ ସ୍କନ୍ଧରୁ ସଂକ୍ଷେପରେ ଲେଖିଦେଲେ, ଶୋକ ଇତ୍ୟାଦି ଦେଇନାହାନ୍ତି, ଖାଲି ଗଦ୍ୟ ଆକାରରେ ଲେଖିଦେଲେ। ଏଇଟା ହେଉଛି ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ, ଏଇଟା ଦଶମ ସ୍କନ୍ଧର ଗଦ୍ୟରେ ବର୍ଣ୍ଣନା କରିଦେଲେ। 70 ବର୍ଷ ବୟସରେ ମୁଁ କୃଷ୍ଣ ଚେତନ ଆନ୍ଦୋଳନ ଆରମ୍ଭ କଲି, ବର୍ତ୍ତମାନ ମୋତେ 78 ବର୍ଷ, ତେଣୁ ମୋର ମୃତ୍ୟୁ ସନ୍ନିକଟ। 78 ବର୍ଷ ତାଙ୍କୁ ହେଇଥିଲା 1974 ମସିହାରେ, ତାଙ୍କୁ 78 ବର୍ଷ ହୋଇଥିଲା ସେହି ସମୟରେ। ଏଇଟା ଚେତନ ଚରିତ୍ରାମୃତ ଲେଖିଛନ୍ତି, ସିଏ 78 ବର୍ଷରେ ସେ ଲେଖିଛନ୍ତି। ତେଣୁ ମୋର ମୃତ୍ୟୁ ସନ୍ନିକଟ, ମୁଁ ଯଥାଶୀଘ୍ର ସମ୍ଭବ ଏହି ଶ୍ରୀମଦ୍ ଭାଗବତମ୍ ଗ୍ରନ୍ଥର ଅନୁବାଦ ଶେଷ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହା ଶେଷ ହେବା ପୂର୍ବରୁ ମୁଁ ମୋର ଭାବଗ୍ରାହୀ ରସଗ୍ରାହୀ ପାଠକବୃନ୍ଦଙ୍କୁ ନିକଟରେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ଶୀର୍ଷକ ପୁସ୍ତକଟି ପ୍ରକାଶ କରିସାରିଛି। ଦେଖନ୍ତୁ ପ୍ରଭୁପାଦ କେତେ ତାଙ୍କର ଶିଷ୍ୟମାନଙ୍କ ପ୍ରତି, ମାନବ ସମାଜ ପ୍ରତି କେତେ କରୁଣା, କାଳେ ଚାଲିଥିବେ ସେଥିପାଇଁ ଆଗ ଲେଖିଦେଲେ। ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ଶ୍ରୀକୃଷ୍ଣ ଭାଗବତ ଦଶମ ସ୍କନ୍ଧ ସେଥିରେ ବର୍ଣ୍ଣନା କରାଯାଇଛି, ସଂକ୍ଷେପରେ 90 ଅଧ୍ୟାୟ ସେଥିରେ ରହିଛି। ତେଣୁ ପୂର୍ବ ଲିଖିତ ଗ୍ରନ୍ଥ ସୂତ୍ର ଅନୁସାରେ ଯେଇ ନାହିଁ ଲେଖି ତାହା ଲିଖିବେ ବିସ୍ତାରରେ, ଯେଉଁଗୁଡ଼ା ଲେଖିନାହାନ୍ତି ବର୍ତ୍ତମାନ ସବୁ କହିବ, ଅନ୍ତର୍ଲୀଳାରେ ବର୍ଣ୍ଣନା କରିବେ। ବୃନ୍ଦାବନ ହୋଇତେ ପ୍ରଭୁ ନୀଳାଚଳ ଆଇଲା, ସ୍ୱରୂପ ଗୋସ୍ୱାଇଁ ଗୌଡ଼େ ବାର୍ତ୍ତା ପଠାଇଲା। ଭଗବାନ ମହାପ୍ରଭୁ ଯେତେବେଳେ ଆସିଲେ, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କରିକି ଆସିଲେ, ସେତେବେଳେ ସେ ପୁରୀରେ ରହିକରି ପ୍ରଥମେ ଗଲେ ଦକ୍ଷିଣକୁ ଗଲେ, ଦକ୍ଷିଣକୁ ଗଲେ ରାୟ ରାମାନଙ୍କ ସହ ଦେଖା କରେ, ସେ କଥା ସବୁ ରହିଛି। ବହୁତ ଦକ୍ଷିଣ ଦଶ ବହୁତ ଲୀଳା ରହିଛି, ବିସ୍ତାର ଲୀଳା ରହିଛି ଦକ୍ଷିଣକୁ ଗଲେ କିଭଳି, ଏ ମଧ୍ୟ ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ତାହେଲେ ପୁଣି ଫେରିକରି ନୀଳାଚଳକୁ ଆସିଲେ, ନୀଳାଚଳକୁ ପୁଣି ଗଲେ ବୃନ୍ଦାବନକୁ, ଉତ୍ତରକୁ ଗଲେ ବୃନ୍ଦାବନକୁ ଯେଉଁ ଗଲେ ପ୍ରଥମେ ଏ ଗୌଡ଼ ଦେଶ ଦେଇ ଯାଇଥିଲେ, ସେ ଯାଇପାରିଲେ ନାହିଁ, ଗୌଡ଼ ଦେଶକୁ ପୁଣି ଫେରି ଆସିଲେ। ତାପରେ ପୁଣି ଦ୍ୱିତୀୟ ଥର ପାଇଁ ଗଲେ ବୃନ୍ଦାବନକୁ ଗଲେ, ଦ୍ୱିତୀୟ ଥର ପାଇଁ ଯେଉଁ ଗଲେ ଝାଡ଼ିଖଣ୍ଡ ଏଇ ସମ୍ବଲପୁର ଦେଇକି ଗଲେ, ଝାଡ଼ିଖଣ୍ଡ ଜଙ୍ଗଲ ଦେଇକି ଗଲେ, ଏଇପଟେ ଗଲେ ମହାପ୍ରଭୁ ଯାଇଛନ୍ତି, ଏଇପଟେ ଝାଡ଼ିଖଣ୍ଡ ଜଙ୍ଗଲ ଏଇପଟେ ଅଛି, ଏଇ ରାସ୍ତାରେ ଗଲେ, ଏଇ ରାସ୍ତାରେ ଗଲେ ଆଉ ମେନ୍ ରାସ୍ତାରେ ଗଲେ ନାହିଁ, ଯେଉଁ ରହିଛି ରାସ୍ତା ମେନ୍ ରାସ୍ତାରେ ନ ଯାଇକି ଝାଡ଼ିଖଣ୍ଡ ଜଙ୍ଗଲ ଦେଇକି ଏଇପଟେ ଯାଇକି ମଧ୍ୟପ୍ରଦେଶ ଏସବୁ ଜଙ୍ଗଲ ରହିଛି, ଝାଡ଼ିଖଣ୍ଡ ଜଙ୍ଗଲ ରାଞ୍ଚି ପାଞ୍ଚି ଦେଇକରି ଏପଟେ ଯେଉଁ ଗଲେ ଯାଇଛନ୍ତି ମହାପ୍ରଭୁ ଯାଇଥିଲେ, ଝାଡ଼ିଖଣ୍ଡ ଜଙ୍ଗଲରେ ଯେଉଁ ହାତୀ ବାଘ ସିଂହ ଇତ୍ୟାଦି ସବୁ ସବୁ ନଚଉଥିଲେ ତାଙ୍କୁ, ଜଙ୍ଗଲ ଭିତରେ ତାଙ୍କୁ ନଚଉଥିଲେ, ସେମାନେ ସବୁ ହରେକୃଷ୍ଣ କୀର୍ତ୍ତନ କରି ନୃତ୍ୟ କରୁଥିଲେ, ହାତୀ ବାଘ ଇତ୍ୟାଦି ସବୁ ଏସବୁ ମଧ୍ୟ ଏଠାରେ ବର୍ଣ୍ଣନା କରାଯାଇଛି। ଯାଇକରି ବୃନ୍ଦାବନରେ ପହଞ୍ଚିଲେ, ବୃନ୍ଦାବନ ହେଲା ବହୁତ କଥା ରହିଛି, ସେଠି ମହାପ୍ରଭୁଙ୍କର ବୃନ୍ଦାବନ ଦର୍ଶନ କଲେ ଏସବୁ କଥା ରହିଛି। ତେଣୁ ବୃନ୍ଦାବନ ଫେରିକି ଆସିଲେ ସେହି ସମୟରେ ରୂପ ଗୋସ୍ୱାମୀଙ୍କୁ ସେ ଶିକ୍ଷା ଦେଇଥିଲେ, 10 ଦିନ ଧରିକି ତାଙ୍କୁ ଶିକ୍ଷା ଦେଇଥିଲେ, ସନାତନ ଗୋସ୍ୱାମୀଙ୍କୁ 2 ମାସ ଶିକ୍ଷା ଦେଇଥିଲେ, ଏସବୁ କଥା ରହିଛି। ତେଣୁ ଯେତେବେଳେ ଫେରିଲେ ସେ ବୃନ୍ଦାବନ ହେଇଥିଲେ, ପ୍ରଭୁ ନୀଳାଚଳ ଆଇଲା, ସ୍ୱରୂପ ଗୋସ୍ୱାମୀ ଗୌଡ଼େ ବାର୍ତ୍ତା ପଠାଇଲା। ସ୍ୱରୂପ ଦାମୋଦର, ଆମ ଗୁରୁଙ୍କର ନାମ, ଗୌରୀଙ୍କ ନାମ ସ୍ୱରୂପ ଦାମୋଦର ଗୋସ୍ୱାମୀ, ସ୍ୱରୂପ ଦାମୋଦର ଜଣେ ଥିଲେ ମହାପ୍ରଭୁଙ୍କ ପାର୍ଷଦ, ତାଙ୍କ ସେକ୍ରେଟେରୀ, ତାଙ୍କର 3 ଜଣ ଅନ୍ତରଙ୍ଗ ଭକ୍ତ ଥିଲେ, କିଏ କିଏ କହିପାରିବେ, କିଏ କିଏ ଚେତନ ଚେତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି, 3 ଜଣ 3.5 ଜଣ ଥିଲେ ତାଙ୍କର ଅନ୍ତରଙ୍ଗ ଭକ୍ତ, 3.5 ମାନେ କ'ଣ, ହଁ ଜଣେ ସ୍ତ୍ରୀକୁ ଅଧା ବୋଲି କୁହାଯାଇଛି, ପୁଅ କୁହାଯାଇ ନାହିଁ, 3 ଜଣ ହେଉଛନ୍ତି କିଏ କିଏ ନାହିଁ, ସ୍ୱରୂପ ଦାମୋଦର, ରାୟ ରାମାନନ୍ଦ ଆଉ ଶିଖି ମାଇତି, ଏ 3 ଆଉ ତାଙ୍କର ଶିଖି ମାଇତିଙ୍କ ଭଉଣୀ ମାଧବୀ ଦେବୀ, ଏ 3.5, ଇଏ ହେଉଛି ପ୍ରଭୁଙ୍କର ଅନ୍ତରଙ୍ଗ ଭକ୍ତ, ଭଗବାନ ତାଙ୍କ ସହିତ ବହୁତ ଇଷ୍ଟଗୋଷ୍ଠୀ କରନ୍ତି, ଅନ୍ତରଙ୍ଗ ଲୀଳା ସବୁ ଆଲୋଚନା କରନ୍ତି, ଏଇସବୁ ରହିଛନ୍ତି 3.5। ତେଣୁ ଏହିଭଳି ଭାବରେ ସ୍ୱରୂପ ଗୋସ୍ୱାମୀ ଗୌଡ଼କୁ ଖବର ଦେଲେ, ଚୈତନ୍ୟ ମହାପ୍ରଭୁ ଫେରିଲେ ବୃନ୍ଦାବନରୁ, ସବୁ ଆସ, ଏଇଭଳି ଭାବରେ ଖବର ଦେଇଥିଲେ। ତେଣୁ ମୁଁ ଶୁଣି ସେଠି ଆନନ୍ଦିତ, ସବୁ ଭକ୍ତଗଣ ସବୁ ମିଳି ନୀଳାଚଳରେ କରିଲା ଗମନ। ତେଣୁ ଗୌଡ଼ବାସୀମାନେ ଯେତେବେଳେ ଖବର ପାଇଲେ ମହାପ୍ରଭୁ ଫେରିଛନ୍ତି ବୃନ୍ଦାବନରୁ, ସବୁ ଆନନ୍ଦରେ ସବୁ ଚାଲିଲେ ନୀଳାଚଳ ଯିବା। ବର୍ଷକରେ ସେମାନେ ରହୁଥିଲେ, 6 ମାସ ରହୁଥିଲେ ପୁରୀରେ, ଆଉ 6 ମାସ ତାଙ୍କ ଘରେ ରହୁଥିଲେ, ଗୋଟେ ମାସ ଆସିବା ପାଇଁ ଲାଗୁଥିଲା, ଯେଉଁ 4 ମାସ ପୁରୀରେ ରହୁଥିଲେ, ଏବଂ ରଥଯାତ୍ରା ଇତ୍ୟାଦି ସବୁ ଦେଖିକରି ତାପରେ ପୁଣି ଫେରୁଥିଲେ, ଗୋଟେ ମାସ ଲାଗୁଥିଲା, 4 ମାସ ରହୁଥିଲେ, ଯିବା ଆସିବା ଗୋଟେ ଗୋଟେ ମାସ କେମିତି 2 ମାସ, ଏଇଭଳି 6 ମାସ ଯାଉଥିଲା ଏଇଠି, ଆଉ 6 ମାସ ଘରେ ରହୁଥିଲେ,
ଯେତେବେଳେ ମହାପ୍ରଭୁଙ୍କର ଯେତେ ସବୁ ଭକ୍ତ ସବୁ ରହିଛନ୍ତି, ପାର୍ଷଦ ସବୁ ରହିଛନ୍ତି, ତେଣୁ ଏଇଭଳି ଭାବରେ ସବୁ ଆସିଲେ କୁଲୀନ ଗ୍ରାମୀଣ ଭକ୍ତ ଆର ଯେତେ ଖଣ୍ଡବାସୀ ଆଚାର୍ଯ୍ୟ ଶିବାନନ୍ଦ ସେନେ ମିଳିଲା ସବୁ ଆସି, ତାଙ୍କ ଲିଡ଼ର ହେଲେ ଶିବାନନ୍ଦ, ଶିବାନନ୍ଦ ସେନ, ଶିବାନନ୍ଦ ସେନଙ୍କର ନେତୃତ୍ୱରେ ସେମାନେ ସବୁ ଆସିଲେ। ସମସ୍ତ ପାଖରେ ପଇସା ନଥିଲା, ବହୁତ ପଇସା ଦରକାର ପଡ଼ିବ ବାଟରେ, ବାଟରେ ସବୁ ଘାଟି ଅଛି, ନଦୀ ପାର ହେବେ, ବିଭିନ୍ନ ରାଜ୍ୟ ସବୁ ରହିଛି, ସେଥିପାଇଁ ପଇସା ଦେବାକୁ ପଡ଼ିବ, ଏସବୁ କଥା ରହିଛି। ସମସ୍ତ ପାଖରେ ପଇସା ନାହିଁ, ଖାଇବା ପିଇବା ଏସବୁ ଜିନିଷ ସବୁ ବ୍ୟବସ୍ଥା କରୁଛି ଶିବାନନ୍ଦ ସେନ, ସମସ୍ତଙ୍କ ଯାହାର ଯାହା ଆବଶ୍ୟକ ପୂରଣ କରୁଥିଲେ। ଏମିତି କୁକୁରର ମଧ୍ୟ ଆବଶ୍ୟକତା, କୁକୁରକୁ ମଧ୍ୟ ଆଣିକି ଆସିଥିଲେ, ଏଇଟି କରୋନା କରାଯିବ କୁକୁର, ଯେମିତି ଯୁଧିଷ୍ଠିର ମହାରାଜ ଯାଇଥିଲେ ତାଙ୍କ ସାଙ୍ଗରେ ଯେମିତି କୁକୁର ଯାଇଥିଲେ ପରୀକ୍ଷା କରୁଥିଲେ। ଧର୍ମରାଜ ସେନ ଏକଥା ତ ଆପଣମାନେ ଜାଣନ୍ତି, କହିବା ନାହିଁ ଏତେ, କିନ୍ତୁ ଶିବାନନ୍ଦ ସାଙ୍ଗରେ ଯେଉଁ କୁକୁର ଆସିଥିଲେ ସେ କୁକୁର କଥା କ'ଣ ଶୁଣିବା ଆମେ, ସେଇଥିପାଇଁ କହୁଛେ ଏ ବୈଷ୍ଣବ ଠାକୁରାଣୀ ତୁମାର କୁକୁର, ହେ ବୈଷ୍ଣବ ଠାକୁରାଣୀ ତୁମାର କୁକୁର। ଏ କୁକୁର ମଧ୍ୟ ଛାଡ଼ୁନଥିଲେ, ଶିବାନନ୍ଦ ସେନ ଆଣିକି ଆସିଥିଲେ। ଘାଟି ପାର, ନଦୀ ପାର ହେଉଥିଲା, ନଦୀ ପାର ଯେଉଁ ପାର କରୁଥିଲେ ଡଙ୍ଗା ସେପାରେ ନା ଆମେ କୁକୁର ନେବି ନାହିଁ, ମନା କରିଦେଲା, ନା ଆମକୁ ନେବାକୁ ପଡ଼ିବ, ନା ପଇସା ଦେବାକୁ ପଡ଼ିବ, ନା ଦେବା ଅଧିକା ପଇସା କହିକି ଦେଇକି ଆସିଲେ, କୁକୁରକୁ ଆଣିକି ଆସିଲେ ଶିବାନନ୍ଦ ସେନ। ଏସବୁ କଥା ବହୁତ କଥା ରହିଛି। ତେଣୁ ଏହିଭଳି ଭାବରେ କୁଲୀନ ଗ୍ରାମବାସୀମାନେ, ଖଣ୍ଡବାସୀମାନେ ଏସବୁ ଆସିକରି ଶିବାନନ୍ଦ ଆଚାର୍ଯ୍ୟ ଶିବାନନ୍ଦ ସେନେ ମିଳିଲା ସବୁ ଆସିକି, ଶିବାନନ୍ଦ ସେନ ପାଖରେ ଆସିକି ମିଳିଲେ। କହିଲେ ଆମେ ଯିବା, ମହାପ୍ରଭୁ ଆସିଗଲେ ନୀଳାଚଳକୁ ଯିବା। ତେଣୁ ଶିବାନନ୍ଦ କରେ ସଭାର ଘାଟି ସମାଧାନ, ସଭାରେ ପାଳନ କରେ ଦେହ ବାସସ୍ଥାନ, ରହିବେ ଖାଇବେ ପିଇବେ ସବୁ ଗୋଟେ ମାସ କଥା, ନଦୀ ପାର ହେବେ, କେତେ କ'ଣ ରହିଛି, ବିଭିନ୍ନ ମୁସଲମାନ ରାଜତ୍ୱ ଚାଲିଥିଲା ସେ ସମୟରେ। ଏଇଭଳି ଭାବରେ ତାଙ୍କର ସବୁ ଯେମିତି ଆମର ରହିଛି ଟୋଲ୍ ଗେଟ୍ ସବୁ ରହିଛି, ସେଇଭଳି ଭାବରେ ସବୁ ଥିଲା ସେତେବେଳେ ମଧ୍ୟ ଥିଲା। ତେଣୁ ପଇସା ଦେବାକୁ ପଡ଼ିବ, ଏତେ ଲୋକ ଆସିଲେ ଏତିକି ପଇସା, ସବୁ ଶିବାନନ୍ଦ ସେନ ସବୁ ବ୍ୟବସ୍ଥା କରୁଥିଲେ। ଗଲା ପରେ ଏକ କୁକୁର ଚଲେ ଶିବାନନ୍ଦ ସେନେ, ଭକ୍ଷ ଦିଆ ରହିବା ଚଲେ ଚଲେ କରିବା ପାରନି। ଶିବାନନ୍ଦ କୁକୁର ଜଣେ ଆସିଲା, ତାକୁ ନେଗ୍ଲେକ୍ଟ ବିଦା କରିଦେଲେ ନାହିଁ, କୁକୁରକୁ ଆଣିକି ଆସିଲେ, ଏମିତି ତାକୁ ଖାଦ୍ୟପଦ ସବୁ ଦେଲେ, ଖାଦ୍ୟ ଦିଆ ରହିବା ଚଲେ କରିବା ପାଳନି, ପାଳନ କରିକି ଚାଲିଲେ କୁକୁରକୁ ମଧ୍ୟ। ଏ କୁକୁରର ଏକ ଦିନ ଏକ ସ୍ଥାନରେ ନଦୀ ପାର ହୋଇତେ ଓଡ଼ିଆ ନାବିକ କୁକୁର ନାଁ ଚଢ଼ାଏ ନାୟିକା ଦେ। ଗୋଟେ ଥର ନଦୀ ଯେତେବେଳେ ପାର ହେଉଥିଲେ, ବହୁତ ନଦୀ ରହିଛି ଓଡ଼ିଶା ବେଙ୍ଗଲ ଭିତରେ, ବହୁତ ନଦୀ ରହିଛି, ଆମେ ଦେଖିବା ଟ୍ରେନ ରାସ୍ତାରେ ଗଲେ ମଧ୍ୟ କେତେ ନଦୀ ରହିଛି ସବୁ, ମହାନଦୀ ଆଉ ବିରୂପା କେତେ କ'ଣ ସବୁ ରହିଛି ନଦୀ ସବୁ ରହିଛି। ଏସବୁ ନଦୀ ଓଡ଼ିଶାର ଯେଉଁ ରହିଛି, ଓଡ଼ିଶାର ସେ ଗୋଟେ ନଦୀରେ ସେ ନାବିକ ମନା କଲେ, ନା ମୁଁ କୁକୁରକୁ ନେବି ନାହିଁ, କୁକୁର ଆଲାଉ କରିବି ନାହିଁ, କୁକୁର ନଟ୍ ଆଲାଉଡ଼, ଡଗ୍ସ ଆର୍ ନଟ୍ ଆଲାଉଡ଼, ଡଗ୍ସ ଆଣ୍ଡ ଇଣ୍ଡିଆନ୍ସ ଆର୍ ନଟ୍ ଆଲାଉଡ଼। ଏସବୁ ଇଂରାଜୀମାନଙ୍କର ଯେଉଁ ରହିଛି, ଶାସନ କରୁଥିଲେ ଇଂରାଜୀମାନେ, ଯେଉଁ ନେତା ସବୁ ଫରେନ୍ ସାହୁମାନେ ସବୁ ଥିଲେ, ସେଠି ଲେଖା ହେଇଥିବ ଡଗ୍ସ ଆଣ୍ଡ ଇଣ୍ଡିଆନ୍ସ ଆର୍ ନଟ୍ ଆଲାଉଡ଼, ଇଣ୍ଡିଆନ୍ ଆର୍ ଡଗ୍, କୁକୁରମାନଙ୍କୁ ଏକ ସମୟରେ ସବୁ ରଖୁଥିଲେ, ଡଗ୍ସ ଆଣ୍ଡ ଇଣ୍ଡିଆନ୍ସ ଆର୍ ନଟ୍ ଆଲାଉଡ଼ ଲେଖୁଥିଲେ ସେ। ଯେମିତି ଆମ ମନ୍ଦିରରେ ଲେଖା ହେଉଛି କେବଳ ହିନ୍ଦୁମାନେ ଆସିବେ, ଅଣ ହିନ୍ଦୁମାନଙ୍କୁ ଆଲାଉଡ଼ ନାହିଁ, ସେଇଭଳି ଭାବରେ ତାଙ୍କର ସବୁ ଲେଖୁଥିଲେ ଡଗ୍ସ ଆଣ୍ଡ ଇଣ୍ଡିଆନ୍ସ ଆର୍ ନଟ୍ ଆଲାଉଡ଼। ତେଣୁ ଏଇଭଳି ଭାବରେ ସେ ନାବିକ ମନା କଲା, ଡଗ୍ସ ଆର୍ ନଟ୍ ଆଲାଉଡ଼। କୁକୁର ରହିଲା, ଶିବାନନ୍ଦ ଦୁଃଖୀ ହେଲା, ଦଶ ପଣ କଡ଼ି ଦିଆ କୁକୁର ପାର କହିଲା, ଯେତିକି ଦେବା କଥା ତାଠୁ ଅଧିକ ଦେଇକରି ଆଣିଲେ, ଦଶ ପଣ ଦେଲେ, ଆମର ଯଦି ପଳେଇଗଲେ ପଣବାଲା, ପଣବାଲା ପଳେଇଲେ ସେ କହିଥାନ୍ତେ କେତେ କାହାଣ କେତେ ପଣ ସବୁ ରହିଛି, ସେ ହିସାବରେ କହିଥାନ୍ତେ, କାଲି ପଚାରିବା ତାଙ୍କୁ ପଣ କ'ଣ କାହାଣ କ'ଣ ସବୁ ରହିଛି, କେଉଁଠି ସବୁ ଦିଆ ହେଉଥିଲା, ସେତେବେଳେ ଧନ ପଇସା ପତ୍ର ନଥିଲା, ଶୂନ୍ୟମତା ଥିଲା ଅବଶ୍ୟ, ଏସବୁ ଚାଲିଥିଲା। ଏଠି କହୁଛନ୍ତି ପ୍ରଭାବତୀ କହୁଛି ପ୍ରଭୁପାଦ, ପଣଙ୍କ ଆଠ କଡ଼ି, ପଣ ମାନେ ଆଠ କଡ଼ି ବା ଆଠ କୋଡ଼ି ଅଟେ। 50 କିମ୍ବା 60 ବର୍ଷ ପୂର୍ବେ ଭାରତରେ କାଗଜ ଟଙ୍କାର ପ୍ରଚଳନ ନଥିଲା, ସାଧାରଣତଃ ମୁଦ୍ରା ଗୁଡ଼ିକ ସ୍ୱର୍ଣ୍ଣ ଧାତୁରେ, ସ୍ୱଳ୍ପ ମୂଲ୍ୟ ଧାତୁରେ ନହେଇ ସୁନା ରୂପା କିମ୍ବା ତମ୍ବା ପ୍ରଭୃତି ଧାତୁରେ ନିର୍ମିତ ହେଉଥିଲା। ଅନ୍ୟ ଶବ୍ଦରେ କହିଲେ ବିନିମୟର ମାଧ୍ୟମ ପ୍ରକୃତ ପକ୍ଷେ ମୂଲ୍ୟବାନ ଥିଲା। ଚାରି କଡ଼ି ଏକ ଗଣ୍ଡା, ଚାରି କଡ଼ିରେ ଗୋଟେ ଗଣ୍ଡା, 20 ଗଣ୍ଡା ଗୋଟେ ପଣ, ସେ ସେ ତ ସମାନ ଥିଲା, ଚାରିକୋଟିରେ ଗୋଟେ ଗଣ୍ଡା, କୋଡ଼ିଏ ଗଣ୍ଡାରେ ଗୋଟେ ପଣ। ହଁ ସେ କୋଡ଼ି ମାନେ କୋଡ଼ି ହେବ, କୋଡ଼ି ହେବ, ଚାରି କୋଡ଼ି ହେଲେ ଏକ ଗଣ୍ଡା, ଗଣ୍ଡାଏ ହେବ ସିଏ, ଚାରି ଗଣ୍ଡା ମାନେ ଚାରି ଗଣ୍ଡାଟେ। ତାପରେ କୋଡ଼ିଏ ଗଣ୍ଡା ହେଲେ ଗୋଟେ ପଣ, ଅଶୀ ପଇସା ଏଇଭଳିଆ। କୋଡ଼ି ଜଣ ଜଣରେ ମାଧ୍ୟମ ଥିଲା କୋଡ଼ି, ତେଣୁ ଶିବାନନ୍ଦ ସେନ କୁକୁର ପାଇଁ ଦଶ ପଣ ଅର୍ଥାତ୍ ଆଠଶହ କୋଡ଼ି ପ୍ରଦାନ କଲେ। ଦେଖନ୍ତୁ ମନୁଷ୍ୟ ପାଇଁ କମ୍ ପଇସା, କୁକୁର ପାଇଁ ଅଧିକା ଦେଲେ, ଦଶ ପଣ ଆଠଶହ କୋଡ଼ି ଦେଲେ, ପ୍ରଦାନ କଲେ। ସେ ସମୟରେ ଏକ ପଇସାଟିକୁ ମଧ୍ୟ କୋଡ଼ିରେ ବିଭାଜିତ କରିହେଉଥିଲା, କିନ୍ତୁ ବର୍ତ୍ତମାନ ଜିନିଷପତ୍ର ମୂଲ୍ୟ ଏପରି ବୃଦ୍ଧି ପାଇଛି ଯେ ଏକ ଏକ ପଇସା ବଦଳରେ ଜଣେ କିଛି ଜିନିଷ ପାଇପାରିବ ନାହିଁ। ସେ 1974 ମସିହାର କଥା କହୁଥିଲେ, ଏବେ 2000 ହେଲାଣି, କୋଟେ ପଇସା କ'ଣ ଗୋଟେ ଟଙ୍କା ମଧ୍ୟ କିଛି ମିଳିବ ନା, ଆଜିକାଲି ଟଙ୍କାଟେ ମଧ୍ୟ ନାହିଁ ରହିଛି। ମୁଁ ଯାଇଥିଲି ବାଲିକି ଯାଇଥିଲି, ସେଠି ତୁମେ ଯିବ ଯଦି ଆପଣ ଯିବେ ପାଇକ ମାନେ ବାଥରୁମ୍ ଯେଉଁ ଟଏଲେଟ୍ ସବୁ ରହିଛି ରୋଡ଼ ସାଇଡ଼୍ରେ, ସେ ଟଏଲେଟ୍ ଅଛି, ସେଠି ଯିବା ପାଇଁ ହେଲେ 100 ତାଙ୍କର ରିଏ ତାଙ୍କର କ'ଣ ରୁପିଆ ନା କ'ଣ ରହିଛି ତାଙ୍କର, 100 ଦେଲେ 100 ଟଙ୍କା ତାଙ୍କର ଦେଶର ଟଙ୍କାରେ 100 ଟଙ୍କା ଦେଲେ ଆପଣ ଯିବେ ଟଏଲେଟ୍ ଯିବା ପାଇଁ। ଆମେ ଯାଇଥିଲୁ ଏଠିକି କ'ଣ ସେଟା ନରୱେ, ନରୱେକୁ ଯାଇଥିଲୁ, ସେଠି 200 ଇଏ ଦେଲେ ଟଏଲେଟ୍ କରିବା ପାଇଁ ଯିବ, ଏତିକି ଟଙ୍କା 200 ଟଙ୍କା ଦେଲେ ତାଙ୍କ ଟଏଲେଟ୍ ଯିବ। ଏଭଳି ଭାବେ କଥା ରହିଛି, ତେଣୁ ଯାହାକୁ ସେ ସମୟରେ ମାତ୍ର ଏକ ପଇସାରେ ଜଣେ ତାର ପରିବାର ପାଇଁ ଯଥେଷ୍ଟ ପରିମାଣର ପନିପରିବା କ୍ରୟ କରିପାରୁଥିଲା ଏକ ପଇସା। ଆମେ 1974 ମାଟ୍ରିକ ପାସ୍ କଲି, ମାଟ୍ରିକ ପରୀକ୍ଷା ଦେଲି, ତା ପୂର୍ବରୁ 65-70 ଭିତରେ କଥା, ସେତେବେଳେ 2 ଟଙ୍କାରେ ଆମେ ହାଟ କରୁଥିଲୁ, ଆମର ଓଦ୍ରା ହାଟ କରିବା ବେଳେ 2 ଟଙ୍କା ନେଲେ ହାଟ କରୁଥିଲା। ଏକ ପଇସାରେ ଜଣେ ତା ପରିବାର ପାଇଁ ଯଥେଷ୍ଟ ପରିମାଣରେ ପନିପରିବା କିଣିପାରୁଥିଲା। ଏପରିକି 30 ବର୍ଷ ପୂର୍ବେ ମାନେ 1944 ମସିହାରେ ଯେତେବେଳେ ବ୍ରିଟିଶ ଶାସନ ଚାଲିଥିଲା, ଗୋଟିଏ ପଇସାର ପନିପରିବା ସମ୍ପୂର୍ଣ୍ଣ ପରିବାରର ଦିନକର ଆବଶ୍ୟକତା ପୂରଣ କରୁଥିଲା ଗୋଟିଏ ପଇସା। ଆମେ ସବୁ ଦେଖିଛୁ 2 ପଇସା ଚାଲିଥିଲା, 2 ପଇସାରେ ଆମେ ସବୁ କିଣାକିଣି କରୁଥିଲୁ, ଦୋକାନ ଯାଇକି 2 ପଇସା ଭିତରେ ଜିରା ଦେଲ, 2 ପଇସା ସୋରିଷ ଦେଲ, ଏଭଳି ଭାବେ 1973-74 ମସିହାର କଥା ମୁଁ କହୁଛି। ଏଭଳି ଘଟଣା, ଏକଦିନ ଶିବାନନ୍ଦେ ଘାଟିଆରେ ରଖିଲା କୁକୁରକେ ଭାତ ଦିତେ ସେବକ ପାସରିଲା। ଗୋଟେ ଦିନ କ'ଣ ହେଇଛି, ଶିବାନନ୍ଦ ଘାଟିଆରେ ରଖିଲା ମାନେ ଘାଟି ପାର ହେବ, ଏବେ ଟିକେ ଡେରି ହେଇଗଲା ପଇସା ପତ୍ର ଦେଇକି ଆସିଲା ପାଇଁ, ତେଣୁ ଏ ଯେଉଁ ତାଙ୍କର ସେବକ ଯିଏ ଥିଲେ କୁକୁରକୁ ଆଉ ଖାଇବାକୁ ଦେଲେନି, ଅନ୍ୟମାନେ ସବୁ ଖାଇଲେ ପ୍ରସାଦ ପାଇଲେ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯେଉଁ କି କୁକୁରକୁ ଖାଇବାକୁ ଦେଲେ ନାହିଁ। କୁକୁର ନାହିଁ ପାଏ ଭାତ ଶୁଣି ଦୁଃଖୀ ହେଲା, କୁକୁର ଚାହିଁକି 10 ମନୁଷ୍ୟ ପଠାଇଲା। ଶିବାନନ୍ଦ ସେନ ଆସି ସେ ଦେଖିଲେ, ପଚାରିଲେ କୁକୁରକୁ ଖାଇବାକୁ ଦେଇଛି ନା ନାହିଁ ଦେଇନି, କୁକୁର ଡାକ ଡାକ ଖାଇବି ଥିବ କହି ଦେଖିଲା କୁକୁର ନାହିଁ, 10 ଲୋକଙ୍କୁ ପଠାଇଲେ, ଯାହା କୁକୁର କୁଆଡ଼େ ଗୋଟେ ଖୋଜ, 10 ଲୋକ 10 ଲୋକ ଗଲେ, 10 ଦିଗକୁ ଗଲେ, ସ୍ଥାନକୁ ଗଲେ, ଚାହିଁ ନା ପାଇଲେ କୁକୁର, ଲୋକ ସବୁ ଆଇଲା ଦୁଃଖୀ ହେଲା, ଶିବାନନ୍ଦ ଉପବାସ କହିଲା। ଶିବାନନ୍ଦ ସେଦିନ ଯେତେବେଳେ କୁକୁର ପାଇଲେ ନାହିଁ, ତେଣୁ ସେ ଶିବାନନ୍ଦ ଆଉ ଖାଇଲେ ନାହିଁ, ଉପବାସ ରହିଲେ। ଦେଖନ୍ତୁ ବୈଷ୍ଣବ କିଭଳି ଭାବରେ କୁକୁର ପ୍ରତି କେତେ ରହିଛି ତାଙ୍କର କରୁଣା, ହ୍ୟୁଜ୍ ବୈଷ୍ଣବ। ପ୍ରଭାତେ କୁକୁର ଚାହିଁ ତାହା ନା ପାଇଲ, ସକଳ ବୈଷ୍ଣବର ମନେ ଚମତ୍କାର ହୋଇଲ। ମୁଁ ସବୁ ସକାଳୁ ମଧ୍ୟ ଦେଖିପାରିଲେ ନାହିଁ, କେଉଁଠି ପାଇଲେ ନାହିଁ, ତୁ ମନ ଦୁଃଖରେ ସବୁ ରହିଲେ। ଏଇଭଳି ଭାବରେ ସବୁ ରହିଛି, ପ୍ରଭୁପାଦ ମହାରାଜ ତାଙ୍କ ଭାବ ସବୁ କହୁଛନ୍ତି। ଭକ୍ତିମୋହନ ଠାକୁର ଗୋଟେ ସଙ୍ଗୀତ ରଚନା କରିଛନ୍ତି, ତୁମି ତ ଠାକୁର ତୁମାର କୁକୁର ବଲିଆ ଜାନ ମୋରେ, ଶରଣାଗତିରେ 19 ଶ୍ଳୋକ 19 ଗୀତଟା ପଦ୍ୟଟା ଏଇଟା। ପୁଣି ସେ ଗାଇଛନ୍ତି ଶରଣାଗତିରେ 11 ପଦ୍ୟରେ କହୁଛନ୍ତି, କୀଟ ଜନ୍ମ ହେଉ ଯଥା ତୁୟା ଦାସ, ମୁଁ ଗୋଟେ କୀଟ ଜନ୍ମ ହେ କିନ୍ତୁ ଆପଣଙ୍କର ବୈଷ୍ଣବଙ୍କର ଦାସ ହେବି, ଏଭଳି ଭାବେ ଭକ୍ତମାନେ ତାକୁ ରଚନା କରିଛନ୍ତି। ତେଣୁ ଉତ୍କଣ୍ଠାରେ ଚଳି ସବେ ଆଇଲା ନୀଳା ଚଳେ ପୂର୍ବବତ୍ ମହାପ୍ରଭୁ ମିଳିଲା ସଭାରେ। ଆଗରୁ ମଧ୍ୟ ମହାପ୍ରଭୁଙ୍କୁ ଦେଖିବା ପାଇଁ ସବୁ ଆସନ୍ତି, ଏଇଭଳି ଭାବରେ ସେ ମହାପ୍ରଭୁ ମଧ୍ୟ ତାଙ୍କ ସହିତ ମିଳନ କଲେ। ସଭାରୟା କହିଲା ଜଗନ୍ନାଥ ଦର୍ଶନ, ସଭାରୟା ମହାପ୍ରଭୁ କରେଣ ଭୋଜନ। ଜଗନ୍ନାଥ ଯେଉଁ ପୁରୁଷୋତ୍ତମଙ୍କର ଦର୍ଶନ କଲେ ସମୁଦ୍ର ନେଇକରି, ଏବଂ ମହାପ୍ରଭୁଙ୍କର ଭୋଜନ ପ୍ରସାଦ ସେବନ କଲେ, ମହାପ୍ରସାଦ ସେବନ କଲେ। ପୂର୍ବବତ୍ ସଭାରେ ପ୍ରଭୁ ପାଠାଇଲା ବାସସ୍ଥାନେ, ପ୍ରଭୁଠା ହିଁ ପ୍ରାତଃକାଳେ ଆଇଲା ଆର ଦିନେ। ତେଣୁ ମହାପ୍ରଭୁ ଯେଉଁମାନେ ସବୁ ଆସିଲେ ତାଙ୍କ ପାଇଁ ସବୁ ବ୍ୟବସ୍ଥା କଲେ, କିଏ କେଉଁଠି ରହିବ, ରୁମ୍ ଫୁମ୍ ସବୁ ବ୍ୟବସ୍ଥା କରିକିରି ସବୁ ବ୍ୟବସ୍ଥା କରି, ତୁମେ ଆମକୁ ଜାଗାକୁ ଯାଅ, ତୁମେ ଆମକୁ ଯାଉ। ପୁରୀରେ ରହିଛି ଗୌଡ଼ବାଟ ସାହି, ଗୌଡ଼ବାଟ ସାହି ଗୌରଙ୍ଗ ମହାପ୍ରଭୁ ଯେଉଁ ରହିଥିଲେ ସେଇଠୁ ବାଲିସାହି ରାସ୍ତାରେ ଆସିଲେ ପୁରୀ ଏ ଯେଉଁ ସମୁଦ୍ର କୂଳ ଭିତରେ, ସେଇଟାକୁ କୁହାଯାଏ ଗୌରବାଟ ସାହି। ଗୌରବାଟ ମାନେ ଗୌରଙ୍କର ବାଟ, ଗୌରଙ୍ଗ ମହାପ୍ରଭୁ ସେପଟେ ଆସୁଥିଲେ ସ୍ନାନ କରୁ ସବୁଦିନେ ଆସୁଥିଲେ ଗୌରବାଟ, ସେ ତା ନାମ ହେଉଛି ଗୌରବାଟ ସାହି। ଆମକୁ ସୌଭାଗ୍ୟ ମିଳିଥିଲା, ଆମେ ମଧ୍ୟ ପୁରୀରେ ପାଖାପାଖି 20 କାଳ ସେଠି ଚାକିରି କରିଥିଲୁ, ସେଠି ସବୁ ବିଶେଷ ଭାବରେ 5-10 ପାଖାପାଖି ଆମେ ସେଠି ରହିଲୁ। ଯେଉଁ ମହା ବ୍ୟକ୍ତିବନ୍ଧୁ ଠାକୁରଙ୍କର ଭକ୍ତିକୁଟି ରହିଛି ଆମେ ସେଇଠି ରହୁଥିଲୁ, ଏସବୁ ସ୍ଥାନକୁ ଆମେ ସେ ଗୌରବାଟ ସାହି ରହିଛି। ତେଣୁ ଏଇଭଳି ଭାବରେ କହୁଛନ୍ତି, ତା ପରଦିନ ସକାଳେ ଆସିକରି ଆସିଆ ଦେଖିଲେ ସବେ ସେଇ ତ କୁକୁର, ସକାଳେ ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି, ଦେଖିଲେ ସେ କୁକୁରଟି ସେଇଠି ରହିଛି। ଏବଂ ପ୍ରଭୁ ପାଶ୍ରେ ବସିବା ସେ କିଛି ଅଳ୍ପ ଦୂରେ ଭଗବାନ ମହାପ୍ରଭୁ ବସିଛନ୍ତି। ବର୍ତ୍ତମାନ ସେ ସ୍ଥାନ ରହିଛି ଯେଉଁ ରହିଛି ରାଧାକାନ୍ତ ମଠ, ଗମ୍ଭୀରା ମଠ ତାକୁ ନାଁ କୁହାଯାଇଛି। ସେଇଠି ମହାପ୍ରଭୁଙ୍କର କମଣ୍ଡଳୁ ତାଙ୍କର ଏସବୁ କେତେଟି ଜିନିଷ ସେଠି ମଧ୍ୟ ରହିଛି, ବର୍ତ୍ତମାନ ମଧ୍ୟ ରହିଛି, ଆପଣ ଦେଖିପାରିବେ। ତେଣୁ ସେଇଠି ବସିଛନ୍ତି, ସିଏ ମହାପ୍ରଭୁ ବସିଛନ୍ତି, ପାଖରେ କୁକୁରଟି ବସିଛି। ପ୍ରସାଦ ନାରିକେଲ ଶସ୍ୟ ଦେନ ଫେଲାୟା, ମହାପ୍ରଭୁ ନାରିକେଲ ଜଳ ପାନ କରିକିରି, ନାରିକେଲ ଯେଉଁ ପଇଡ଼ ପିଇକିରି ସେ ପକାଇ ଦିଅନ୍ତି, ତା ପାଖକୁ ପକାଇ ଦେଲେ ସେ କ'ଣ କରେ, ରାମ ନାରିକେଲ ଶସ୍ୟ ବା ଶସ୍ୟ କାଢ଼ିକିରି ମାନେ ଯେଉଁ ରହିଛି ନଡ଼ିଆ ବା ଯାହା ହେଉଛି ସେଇଟାକୁ କାଢ଼ିକି ଦେଉଛନ୍ତି ତା ପାଖକୁ, ଦେଲାବେଳକୁ ସେ ସେଠୁ ଖାଉଛି, ଯେଉଁ ଫେଲା ଭଗବାନ ଦେଉଛନ୍ତି ବା ଗୋବିନ୍ଦ ତାଙ୍କୁ ଦେଉଥିବ, ଗୋବିନ୍ଦ ତାଙ୍କର ସେବକ, ତାଙ୍କର ଗୁରୁ ଭାଇ କିନ୍ତୁ ତାଙ୍କ ସେବକ, ଈଶ୍ୱରପୁରୀଙ୍କର ଶିଷ୍ୟ ଇଏ ମଧ୍ୟ ଶିଷ୍ୟ, ତେଣୁ ଦେଉଥିଲେ। ସେ କହୁଛନ୍ତି ମହାପ୍ରଭୁ କହିଲେ ରାମକୃଷ୍ଣ ହରି କହ ବରଣ ହସିଆ, ମହାପ୍ରଭୁ ହସିକିରି କହୁଛନ୍ତି ରାମକୃଷ୍ଣ ହରି କହ, ଏଭଳି ଭାବରେ କହୁଛନ୍ତି। ଏମାନେ ସବୁ ଗୋଡ଼ିଆମାନେ ସବୁ ଆସି ଦେଖୁଛନ୍ତି ଏ ଲୀଳା, ମହାପ୍ରଭୁଙ୍କ ପାଖରେ ସେ କୁକୁର ବସିଛନ୍ତି, କୁକୁର ବସିକିରି ସେ ଖାଇକିରି ଶସ୍ୟ ଖାଏ କୁକୁର, କୃଷ୍ଣ କହେ ବାର ବାର, ସେ ଶସ୍ୟ ଖାଇକିରି କୁକୁର କହୁଛି କୃଷ୍ଣ, ଆମେ ଯେମିତି କହୁଛୁ କୃଷ୍ଣ ସେ ସେମିତି କୃଷ୍ଣ କହୁଛି। କୁକୁର କହିଲେ ଗୋବେଲ ମାନେ କହିଲେ ଭୋ ଭୋ ପାଇବ, କିନ୍ତୁ କୃଷ୍ଣ ବୋଲି କହିଲା ସିଏ, ଏଇଠି କହେ ଶସ୍ୟ ଖାଏ କୁକୁର, କୃଷ୍ଣ କହେ ବାର ବାର, କୃଷ୍ଣ 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 କୃଷ୍ଣ, ଏଇଭଳି ଭାବରେ ଦେଖିବା ଲୋକର ମନ ହେଲେ ଚମତ୍କାର। ଏ ଯେଉଁ ଗୌଡ଼ିଆମାନେ ସବୁ ଆସୁଥିଲେ ଦେଖିକିରି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ, କୁକୁର ଜଣ ଖାଲି କୃଷ୍ଣ କୃଷ୍ଣ କହୁନାହିଁ, ଗୋଡ଼ ଟେକିକିରି ଦୁଇ ଗୋଡ଼ ତଳେ ରଖିକିରି ଦୁଇ ଗୋଡ଼ ଟେକିକିରି କୃଷ୍ଣ କୃଷ୍ଣ କହି ନୃତ୍ୟ କରୁଛି ଏଇଭଳି ଭାବରେ। ତେଣୁ ଶିବାନନ୍ଦ କୁକୁର ଦେଖି ଦଣ୍ଡବତ କହିଲା, ଦୟନ କରି ନିଜ ଅପରାଧ କ୍ଷମା ହେଲା, କୁକୁରକୁ ଦଣ୍ଡବତ କରି କ୍ଷମା ପ୍ରାର୍ଥନା କଲେ, ମୋର ଭୁଲ ହେଇଯାଇଛି ମୋତେ କୁକୁର ମହାରାଜ ମୋତେ କ୍ଷମା କରନ୍ତୁ ଏଇ କହିକିରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ଆର ଦିନ କେହ ତାହାର ଦେଖା ନା ପାଇଲା, ସିଦ୍ଧ ଦେହ ପାହା କୁକୁର ବୈକୁଣ୍ଠରେ ଗଲା, କୁକୁର ଧାମକୁ ଗଲା ମହାପ୍ରଭୁଙ୍କର ଏସବୁ ଲୀଳା, ତା ପରଦିନ ଆଉ କିଏ ଦେଖିଲେ ନାହିଁ କୁକୁର, ବୈକୁଣ୍ଠ ଗଲାବେଳେ କିଏ ଜାଣିଲା, ଭଗବାନ ଜାଣନ୍ତି ସବୁ କଥା, ଯେଉଁ ସବୁ କୃଷ୍ଣ କବିରାଜ ବସନ୍ତି ଜାଣିଛନ୍ତି, ସେଇଟା ଲେଖିଲେ ସିଏ ବୈକୁଣ୍ଠ ଗଲା, ସେ କୁକୁର ଥିଲା ବୈକୁଣ୍ଠ ଯାଇ ପହଞ୍ଚିଗଲା ସିଏ ତା ପରଦିନ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଇକରି। ପ୍ରଭୁପାଦ ମାଲ ଭାବତ କହୁଛନ୍ତି ଏହା ହିଁ ସାଧୁସଙ୍ଗର ଫଳ, ଶ୍ରୀମନ୍ ମହାପ୍ରଭୁଙ୍କର ପ୍ରସଙ୍ଗ ଲାଭ ଏବଂ ସ୍ୱଧାମ ଭଗବତ ଧାମ ପ୍ରାପ୍ତି। ବୈଷ୍ଣବଙ୍କର କୃପା ବଳରେ ଏକ କୁକୁର ପାଇଁ ମଧ୍ୟ ଏହି ଫଳ ପ୍ରାପ୍ତି ସମ୍ଭବ ହୋଇପାରେ। ତେଣୁ ମାନବ ଜୀବନ ଲାଭ କରି ପ୍ରତ୍ୟେକ ସାଧୁସଙ୍ଗ ନିମିତ୍ତ ପ୍ରୟାସ ହେବା ଉଚିତ, ଏସବୁ କଥା ରହିଛି। ଏଇଛେ ଦିବ୍ୟ ଲୀଳା କରେ ସଚିର ନନ୍ଦନ କୁକୁରକେ କୃଷ୍ଣ କହାୟା କରିଲା ମୋଚନ। କୁକୁର କୃଷ୍ଣ ଗାଇକିରି ଭଗବତ ଧାମ କଲା। ଦେଖନ୍ତୁ ଯଥା ପ୍ରଭୁ ଆଜ୍ଞା ରୂପ ଆଇଲା ବୃନ୍ଦାବନ କୃଷ୍ଣ ଲୀଳା ନାଟକ କରିତେ ହଇଲ ମନ। ଏବେ ବର୍ତ୍ତମାନ ରୂପ ଗୋସ୍ୱାମୀଙ୍କର କଥା ଆସିବ। ଆମେ ହେଉଛି ରୂପ ନୁଗ, ରୂପଙ୍କର ଅନୁରୋଗ ଆମେ ସେ ଅନୁସାରେ ଆମେ ଭକ୍ତି କରୁଛେ, ସେବା କରୁଛେ। ରୂପ ଗୋସ୍ୱାମୀ କଥା ଆରମ୍ଭ ହେବ, ଆମର ସମୟ ହେଇଗଲା, କଥା ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ କି ଜୟ ଶ୍ରୀ କୃପାଳ ମହାରାଜ କି ଜୟ ଶିବାନନ୍ଦ ସେନ କି ଜୟ କୁକୁର ମହାରାଜ କି ଧାଇ ଗୋପୀମାନନ୍ଦେ। ଏ କୁକୁର କେତେ ଭାଗ୍ୟ, ବୈକୁଣ୍ଠ ଧାମ ସେ ଗଲା।